शांति। आध्यात्म प्रेमी भाई और भौनी माने अमृत धारा कार्यक्रम तरफ आपण समस्त को हार्दिक स्वागत जनाऊ। आम पूर्व चर्चार विषय वस्तु आम सब चर्चा करथिले कि भगवान रूप कौन आपण माने हृदबोध हेले वास्तव रे विवेक बारोदय स्वीकार कला। तो आज विषय वस्तु आम सब चर्चा करवा आज कि भगवान वास्तविक व सत्य नाम कौन। आम ओडिया रे भजन अच्छी आपण सब जानिथिबे केउ नाम धरी डाकी भी तुमको तुमे जे सर्वनाम शुणिथिबे ना। देखंतु किए भगवान सबू ना भगवान ना बोली कहूँ किए पुणी कहूँ नाम रूप रेख किसी ना अलेख अलख निरंजन शून्य शून्य महाशून्य ना ना रूप ना गुण ना किसी ना एमती भी अनेक लोक मानुचंद किंतु कौन सी बुद्धिजीवी पक्षर एमती सब विभिन्न मतमतांतर देखला परे शुणला परे सहज रीतिर कौन कथा को मानने बुद्धिजीवी पाखे संभव नुहे। बुद्धि स्वीकार करिया दरकार विवेक स्वीकार करिया दरकार एवं निज हृदयंगम हवा दरकार सेगुड़ा विज्ञानसम्मत भी हवा दरकार जुक्तियुक्त हवा दरकार लॉजिकल हवा दरकार ताहले आम से सत्य बोली स्वीकार करिया। तेणु आज आसतु आम सब चर्चा करिया कि भगवान वास्तविक नाम कौन। दुनिया में जेकोसी व्यक्ति भी तार केतेटा भी ना था किंतु प्रत्येक मनुष्यर गोटे शुभ ना निश्चित भाव थाक गुड नेम कहो बा शुभ ना कहो जिते आम बैंक रे अकाउंट खोलचे जिते आम कौन जगह एडमिशन नौचे कौन चाकरी आम जॉइन करचे आम पासपोर्ट खोलचे से ना लिखा दरकार पड़े। तो प्रत्येक व्यक्तिर कि ना कि गोटे शुभ ना थाए भगवान को केउ नाम धरी डाकी तुमको तुम्हें जे सर्वनाम जो आम भक्त कही भक्त कवि वास्तव में सत्य अटे। आज दुनिया रे आम भक्ति भावन विभोर हो भगवान को अनेक सबू ना दीचे ठीक अच्छे किंतु भगवान गोटे कि शुभ ना तो थी दरकार ना ना भगवान हजार ना अच्छी हजार ना रे लोक भक्त सबू संबोधन कर किंतु भगवान निजे ही कहते कि मोर गोटे शुभ ना अच्छी से शुभ ना रे वास्तव में मत जी जानवे विश्व आज जदि अनेक प्रकार जो प्रकार आम जाति जाति विषय धर्म धर्म भितर भाषा भाषा भितर अनेकता रही आज दुनिया में जमी आम सब विश्व एकता ना आम जदि भगवान गोटे रूप जमी कहली सेमती गोटे ना जदि भगवान को आम समस्त स्वीकार करवा डाक मानवा एवं चलवा ताहले पुणी विश्व एकता संभव अटे। आम सब जिते संसार मनीष रहीचे आम सब ईश्वर संतान अटु आम निज बुद्धि बल भगवान को जानवा संभव नुहे। तेणु जिते भगवान धरापृष्ठ को आसती से ही निजर स्वपरिचय आम समस्त दे था से जिते पर्यंत आमको निज परिचय दे न था आम भगवान को चिन्हवा संभव नुहे। जिमती मां बापा गोटे पुओ संतान को जन्म करी दूरे जाती छोट पाटा बड़ा जिता बुद्धि फल मां बापा को जिते भी चिन्हवाई खोजापी चेष्टा कै संभव नुहे। बापा मा ही आम निजर परिचय एवं तांकर परिचय आमको दे था एवं आमे तांकु चिन्ह था सेमती धारापृष्ठ से आमे मनीष जिते भी सब मनीष अच्छु साधु सन्यासी गुरु महात्मा धर्मात्मा जिते भी अच्छु आमे समस्ते ईश्वर संतान अटु। आम जन्म मरण चक्र आसिकी आमे निजकु भूली जाऊ ए संसार विषय भूली जाऊ भगवान को भूली जाऊ आम कौठ आम निज घर भूली जाऊ एवं जिते पर्यंत भगवान निजे धारा को न आम भगवान को जापर ना। तेणु गीतारे स्वयं भगवान अर्जुन को कहते हे अर्जुन संसार रे अनेक विद्वान पंडित जिते भी अच्छा कही मत जाणिना तू वेद शास्त्र उपनिषद पढ़ी मत चिन्ह पार्बुनि अर्जुन पाई पार्बुनि ମୋର ସତ୍ୟ ପରିଚୟ ତୁ ମୋଠୁ ହିଁ ଶୁଣ। ତେଣୁ ଭଗବାନ ନିଜେ ହିଁ ଆସିକି ତାଙ୍କ ନିଜର ପରିଚୟ ଦେଉଛନ୍ତି। ଯେମିତି ଆମର ବାପା ମାଙ୍କ ନାଁ ଆମେ ଦେଇଥାଉ, କି ବାପା ମା ନିଜର ପ୍ରକୃତ ନାଁ କ'ଣ ଆମକୁ କହିଥାନ୍ତି କୁହନ୍ତୁ ନା। ବାପା ମା ପୁଅ ଝିଅମାନଙ୍କ ନାମକରଣ କରନ୍ତି, କିନ୍ତୁ ପୁଅ ଝିଅ ବାପା ମାଙ୍କ ନାମକରଣ କରନ୍ତି କେବେ ଶୁଣିଛନ୍ତି କି? ବାପା ମା ନିଜ ନାଁ ସନ୍ତାନମାନଙ୍କୁ ଶୁଣାନ୍ତି। ତ ସେମିତି ଆମେ ଭଗବାନଙ୍କୁ ଶ୍ରଦ୍ଧାରେ ଭାବନାରେ କିଛିଟା ନାଁରେ ଆମେ ଡାକୁଛୁ, ଠିକ ଅଛି, କିନ୍ତୁ ଭଗବାନଙ୍କ ନିଜ ନାମ କ'ଣ ସେଟା ଭଗବାନ ଯେତେବେଳେ ପର୍ଯ୍ୟନ୍ତ ଆସିକି ନିଜେ ନ କହିଛନ୍ତି ଆମେ ଜାଣିପାରିବାନି। ଏବଂ ଆପଣ କହିବେ ଭଗବାନଙ୍କୁ କୋଉ ନାଁରେ ଡାକିଲେ କ'ଣ କ୍ଷତି ଅଛି ଯେ? କିନ୍ତୁ ନୁହେଁ, ମୁଁ କହୁଥିଲି ଦେଖନ୍ତୁ ଆଜି ବିଶ୍ୱରେ ଅନେକ ପ୍ରକାର ଯୋଉ ମତମତାନ୍ତର ନିଜ ନିଜ ଭିତରେ ଯୋଉ ଝଗଡ଼ା ଝାଟି ହୋଇଛି ଏହାର କାରଣ ଆଜି ବିଶ୍ୱ ଏକତା ନାହିଁ। ଏମିତି ଗୋଟେ ସମୟ ଥିଲା ଯେତେବେଳେ ବସୁଧୈବ କୁଟୁମ୍ବକମ୍ ଆମେ କହୁଥିଲେ। କୋଉ ଦୃଷ୍ଟିକୋଣରୁ? ଏ ସଂସାରରେ ଯେତେ ସବୁ ଆମେ ମଣିଷ ଅଛେ ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ, ଭଗବାନ ଆମର ମା ବାପା, ଯାହାକୁ ଆମେ ତୁମେହେବ ମାତା ଚ ପିତା ତୁମେହେବ କହୁଛେ, ଏବଂ ଆମେ ସବୁ ତାଙ୍କର ସନ୍ତାନ, ଏବଂ ସମଗ୍ର ବସୁଧା ଗୋଟେ କୁଟୁମ୍ବ ଅଟେ, ପରିବାର ଅଟେ। ଆଜି ସେହି ବିଶ୍ୱ ଭାବନା, ବିଶ୍ୱ ଏକତା ଭାବନା ନାହିଁ, ଯେହେତୁ ଆଜି ଭଗବାନଙ୍କର ସତ୍ୟ ପରିଚୟ କାହା ପାଖରେ ବି ନାହିଁ, ଏବଂ ସମସ୍ତେ ଭଗବାନଙ୍କୁ ଭିନ୍ନ ଭିନ୍ନ ରୂପରେ, ଭିନ୍ନ ଭିନ୍ନ ନାଁରେ, ଭିନ୍ନ ଭିନ୍ନ ପରିଚୟ ହିସାବରେ ଯେତେବେଳେ ଆମେ ଡାକୁଛେ ମାନୁଛେ, ଦୁନିଆରେ ମତମତାନ୍ତର ହେବା ଫଳରେ ଆଜି ଅରାଜକତା ଆମେ ଦେଖୁଛେ, ତାହେଲେ ପୁଣି ଥରେ ଭଗବାନଙ୍କର ସତ୍ୟ ପରିଚୟ ପାଇ ତାଙ୍କର ବାସ୍ତବିକ ନାଁ କ'ଣ ଜାଣିବା ନିହାତି ଦରକାର। ତାହେଲେ ଯାଇକି ବିଶ୍ୱ ଏକତା ଆସିପାରିବ। ତାହେଲେ ଭଗବାନଙ୍କର ବାସ୍ତବିକ ନାଁ କ'ଣ କୁହନ୍ତୁ? ଦେଖେ, ପ୍ରତ୍ୟେକ ମଣିଷ ଯେତେ ବି ଆମେ ଅଛେ, ଆମ ମା ବାପା ଆମର କଲ୍ୟାଣକାରୀ ଅଟନ୍ତି, ଆମର ଶୁଭକାରୀ ଅଟନ୍ତି, ଶୁଭାକାଂକ୍ଷୀ ଅଟନ୍ତି, ଆମର ମଙ୍ଗଳକାରୀ ଅଟନ୍ତି। ତ ପରମାତ୍ମାକୁ ବି ଆମେ ତୁମେବ ମାତା ଚ ପିତା ତୁମେବ, ତୁମ ମାତ ପିତା ହମ ବାଲକ ତେରେ ତୁମାରି କୃପା ତେ ସୁଖ ଘନେରେ, ତାଙ୍କର ମହିମା ଆମେ ଗାନ କରୁଛୁ। ତ ପରମାତ୍ମା ଆମର ଯଦି ମାତା ପିତା, ତାହେଲେ ସେ ବି ଆମର ମଙ୍ଗଳକାରୀ ଅଟନ୍ତି, କଲ୍ୟାଣକାରୀ ଅଟନ୍ତି, ଏବଂ ଆମ ସମସ୍ତଙ୍କ ସମସ୍ତେ ଯେତେ ବି ସମଗ୍ର ବିଶ୍ୱରେ ଯେତେ ବି ମଣିଷ ଅଛୁ ଆମ ସମସ୍ତଙ୍କର କଲ୍ୟାଣକାରୀ ହେଇଥିବାରୁ ଭଗବାନ ନିଜେ ହିଁ ନିଜର ସ୍ୱକଥିତ ନାଁ କହୁଛନ୍ତି କି ମୋ ନାଁ ହେଉଛି ଶିବ। ଶିବ ଶବ୍ଦର ଅର୍ଥ ହେଉଛି ମଙ୍ଗଳକାରୀ ବା କଲ୍ୟାଣକାରୀ, ଏବଂ ସେ ସଦାସର୍ବଦା ସମସ୍ତଙ୍କର ମଙ୍ଗଳକାରୀ, ତେଣୁ ତାଙ୍କୁ ଆମେ ସଦାଶିବ ବୋଲି କହିଥାଉ। ଶିବ ଶବ୍ଦର ଅନେକ ଅର୍ଥ ରହିଛି। ସି ଶବ୍ଦର ଅର୍ଥ ହେଉଛି ପାପନାଶକ, ବ ଶବ୍ଦର ଅର୍ଥ ହେଉଛି ମୁକ୍ତିଦାତା, ଯିଏ ଆମକୁ ଏ ଭବସାଗରରୁ ସବୁ ପାପରୁ ମୁକ୍ତ କରିଦେଇପାରନ୍ତି, ତାଙ୍କ ନାଁ ହେଉଛି ଶିବ। ତ ଭଗବାନ ନିଜେ ହିଁ ନିଜର ନାଁ ଆମ ସମସ୍ତଙ୍କୁ କହୁଛନ୍ତି, ମୋର ସନ୍ତାନମାନେ ମୋ ନାଁ ହେଉଛି ଶିବ, ଏବଂ ମୋତେ ଏଇ ନାଁରେ ହିଁ ଯଦି ତୁମେ ଧ୍ୟାନ କରିବ, ସ୍ମରଣ କରିବ, ମୁଁ ତୁମକୁ ସବୁ ପାପରୁ ମୁକ୍ତ କରିଦେବି। ଏବଂ ଶିବ ଶବ୍ଦର ଆଉ ଗୋଟେ ଅର୍ଥ ହେଲା, ଶିବ ଶବ୍ଦର ଅର୍ଥ ହେଉଛି ବିନ୍ଦୁ। ପୂର୍ବକାଳରେ ସୌଦାଗରମାନେ ଯେତେବେଳେ ବିଜନେସ୍ କଲାବେଳେ, ଯେତେବେଳେ ସଂଖ୍ୟାର ଗଣନା କରୁଥିଲେ, ଯେତେବେଳେ ଶୂନ ଆସୁଥିଲା, ଯେତେବେଳେ ଏକ ଦୁଇ ତିନି ଚାରି ଆମେ ଗଣୁଛେ, ଯେତେବେଳେ ଶୂନ ଆସୁଥିଲା, ସେତେବେଳେ ସେମାନେ ଶିବ ବୋଲି ଉଚ୍ଚାରଣ କରୁଥିଲେ। ତ ଶିବ ଶବ୍ଦର ଅର୍ଥ ବିନ୍ଦୁ ମଧ୍ୟ। ଏବଂ ମୁଁ କହୁଥିଲି କାଲି କି ପରମାତ୍ମାଙ୍କର ରୂପ ହେଉଛି ଜ୍ୟୋତି ବିନ୍ଦୁ, ତେଣୁ ତାଙ୍କୁ ଶିବ ବୋଲି କହିବା ଉଚିତ ହେବ ନା? ଏବଂ ସେ ଆମର ସଦା ସର୍ବଦା କଲ୍ୟାଣକାରୀ। ଆମ ମା ବାପା ଦୁନିଆରେ ଯେଉଁ ଜଗତରେ ଆମର ଲୌକିକ ମା ବାପା ଅଛନ୍ତି, ସେମାନେ ସଦାକାଳ ପାଇଁ ଆମର ମଙ୍ଗଳକାରୀ ନ ବି ହେଇପାରନ୍ତି, କିନ୍ତୁ ପରମାତ୍ମା ଆମର ସଦା ମଙ୍ଗଳକାରୀ। ଆଜି ସମଗ୍ର ବିଶ୍ୱରେ ଗାଁ ଗାଁ ଗଣ୍ଡାରେ ଯେଉଁଠି ଯାଆନ୍ତୁ ସହର ସହରରେ ଶିବଙ୍କର ଅନେକ ପ୍ରତିମା ରହିଛି ଏବଂ କେବଳ ଏକମାତ୍ର ମନ୍ଦିର ଯେଉଁଠି କୌଣସି ଦେହଧାରୀ ମଣିଷ ଆକୃତିର କୌଣସି ମୂର୍ତ୍ତି ନାହିଁ ଏବଂ ଜ୍ୟୋତି ଚିହ୍ନ ରୂପରେ ଗୋଟିଏ ଲିଙ୍ଗ ସ୍ଥାପନ କରାଯାଇଛି। ଭାରତବର୍ଷରେ ଶାସ୍ତ୍ରରେ ତ ବର୍ଣ୍ଣନା ରହିଛି ଭାରତର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗମ ବହୁତ ପ୍ରସିଦ୍ଧ ଅଟେ। ଶାସ୍ତ୍ରରେ ଲେଖାଯାଇଛି ଯଦି ମଣିଷ ସକାଳୁ ଆଉ ସନ୍ଧ୍ୟାରେ ଯଦି ଦ୍ୱାଦଶ ଯେଉଁ ଜ୍ୟୋତିର୍ଲିଙ୍ଗମ ମଠ ରହିଛି ଭାରତବର୍ଷରେ ତାର ଯଦି ନିତ୍ୟ ସ୍ମରଣ କରେ ତାର ସାତ ଜନ୍ମର ପାପ ବିନାଶ ହୋଇଯିବ, ସମ୍ପୂର୍ଣ୍ଣ ରୂପରେ ବିନାଶ ହୋଇଯିବ ବୋଲି ବର୍ଣ୍ଣନା ରହିଛି। ସପ୍ତ ଜନ୍ମମ କୃତମ ପାପମ ସ୍ମରଣେନ ବିନଶ୍ୟନ୍ତି ଏମିତି ଲେଖାଯାଇଛି ଶାସ୍ତ୍ରରେ। ଦେଖନ୍ତୁ ଆମ ସମସ୍ତଙ୍କୁ ସବୁ ପାପରୁ ମୁକ୍ତ କରିଦେବା ସର୍ବ ପାପ ହର ହର ପାପ କଟେଶ୍ୱର ମୁକ୍ତେଶ୍ୱର ହେଉଛନ୍ତି ଶିବ ଏବଂ ଭଗବାନଙ୍କୁ ହିଁ ଆମେ ପରମ ପିତା ଗଡ୍ ଫାଦର ବୋଲି ଆମେ କହିଥାଉ। ଆଜି ଦୁନିଆରେ ଯେତେ ବି ମୂର୍ତ୍ତି ସବୁ ରହିଛି ଯାହାକୁ ବି ଆମେ ମାନୁଛେ ରାମ କୃଷ୍ଣ ଗଣେଶ ହନୁମାନ ଆଦି ଆଦି ଯେତେ ବି ଅଛନ୍ତି ବାସ୍ତବରେ ଏ ସମସ୍ତେ ହେଉଛନ୍ତି ଦେବୀ ଦେବତା, ଏମାନେ ସବୁ ଦେବାତ୍ମା। ତେଣୁ ଏ ସମସ୍ତଙ୍କୁ ଆମେ ଦେବାୟ ନମ ଦେବୀ ଦେବାୟ ନମ କହିକି ଆମେ ସମ୍ବୋଧନ କରିଥାଉ। ରାମ ଦେବାୟ ନମ, କୃଷ୍ଣ ଦେବାୟ ନମ, ବିଷ୍ଣୁ ଦେବାୟ ନମ, ଗଣପତି ଦେବାୟ ନମ। କିନ୍ତୁ ଦେଖନ୍ତୁ କେବଳ ଶିବଙ୍କ ନାଁ ସହିତ କୌଣସି ଏମିତି ଦେବାୟ ନମ ବା ଏମିତି କୌଣସି ଉଚ୍ଚାରଣ କରାଯାଏନି, ଯେହେତୁ ସେ ଦେବାତ୍ମା ନୁହନ୍ତି। ଶିବଙ୍କୁ ତ ଦେବ ଦେବ ମହାଦେବ ବୋଲି କୁହାଯାଏ, ଦେବେଶ୍ୱର କୁହାଯାଏ, ଦେବତାମାନଙ୍କର ବି ଈଶ୍ୱର ଅଟନ୍ତି। ଏବଂ ଶିବ ସହିତ ଦେଖନ୍ତୁ ପରମାତ୍ମା ଶବ୍ଦ ଲାଗିଥାଏ, ଶିବ ପରମାତ୍ମା ନମ, ବାକି ଆଉ କାହା ସାଙ୍ଗରେ ବି ପରମାତ୍ମା ନମ କୁହାଯାଏନି। ରାମ ପରମାତ୍ମା ନମ, ଗଣପତି ପରମାତ୍ମା ନମ ଏମିତି କେବେ କୁହାଯାଏନି, ଶିବ ପରମାତ୍ମା ନମ କୁହାଯାଏ। ଶିବ ଶବ୍ଦ ସହିତ ବାବା ଶବ୍ଦର ବି ପ୍ରୟୋଗ କରାଯାଇଥାଏ। ହିନ୍ଦୀ ଶବ୍ଦରେ ହିନ୍ଦୀରେ ବାବା ଶବ୍ଦର ଅର୍ଥ ହେଉଛି ପିତା ବାପା। ସ୍ନେହରେ ଭକ୍ତ ସବୁ ପରମାତ୍ମାଙ୍କୁ ଭଗବାନଙ୍କୁ ଶିବ ବାବା ବୋଲିକି ଡାକିଥାନ୍ତି। ତେଣୁ ଦେଖନ୍ତୁ ଶିବଙ୍କର ଯେଉଁ ଭିନ୍ନ ଭିନ୍ନ ଜ୍ୟୋତିର୍ଲିଙ୍ଗ ମନ୍ଦିର ସବୁ ରହିଛି ସେଠି ଭିନ୍ନ ଭିନ୍ନ ନାଁରେ ଭକ୍ତମାନେ ତାକୁ କୋଠି ବାବା ଭୋଲେନାଥ, ବାବା ତାରକନାଥ, ବାବା କାଶୀ ବିଶ୍ୱନାଥ, ବାବା ଭୂତନାଥ ଏମିତି ଭିନ୍ନ ଭିନ୍ନ ନାଁ ରଖିଛନ୍ତି ଏବଂ ତାକୁ ସବୁଠି ବାବା ଶବ୍ଦରେ ସମ୍ବୋଧନ କରାହୋଇଛି। ଏବଂ ଶିବଙ୍କର ଯେତେ ସବୁ ବି ମନ୍ଦିର ରହିଛି ତାକୁ ଭକ୍ତ ଭିନ୍ନ ଭିନ୍ନ ନାଁ ଦେଇଛନ୍ତି। ସେହି ନାଁରୁ ବି ଆପଣ ବିଚାର କରନ୍ତୁ କିଏ କିଏ ହେଇଥିବେ। ଯେମିତି ଆମର ଭୁବନେଶ୍ୱର ସେଠି ଜ୍ୟୋତିର୍ଲିଙ୍ଗ ଶିବଙ୍କର ମନ୍ଦିର ଅଛି, ଶିବ ମୂର୍ତ୍ତି ସ୍ଥାପନ ହୋଇଛି ସେଠି। ଦେଖନ୍ତୁ ଆମେ ଶିବଙ୍କୁ ଭୁବନେଶ୍ୱର କହୁଛୁ, ତ୍ରିଭୁବନେଶ୍ୱର ବି କୁହାଯାଏ। ସମଗ୍ର ଭୁବନ ବା ବିଶ୍ୱ ବ୍ରହ୍ମାଣ୍ଡର ଯିଏ ଈଶ୍ୱର ଅଟନ୍ତି, ମାଲିକ ଅଟନ୍ତି, କିଏ ହେବ? ଭଗବାନଙ୍କ ଛଡ଼ା ଅନ୍ୟ କେହି ପାରେ? କୌଣସି ମଣିଷକୁ କାହାକୁ କହିବା? ସମଗ୍ର ବିଶ୍ୱର ଈଶ୍ୱର ବିଶ୍ୱେଶ୍ୱର ତ୍ରିଭୁବନେଶ୍ୱର ଏବଂ ରାମଙ୍କର ଈଶ୍ୱର ରାମେଶ୍ୱର, କୃଷ୍ଣଙ୍କର ଈଶ୍ୱର ଗୋପେଶ୍ୱର, ବ୍ରହ୍ମାଙ୍କର ବି ଈଶ୍ୱର ବ୍ରହ୍ମେଶ୍ୱର, ବିଷ୍ଣୁଙ୍କର ଈଶ୍ୱର ବିଶ୍ୱମ୍ଭରେଶ୍ୱର, ଶଙ୍କରଙ୍କର ଈଶ୍ୱର ଶଙ୍କରେଶ୍ୱର, ବ୍ରହ୍ମା ବିଷ୍ଣୁ ଶଙ୍କର ତିନିଜଣ ଯାକ ଦେବତାଙ୍କର ବି ଈଶ୍ୱର ତ୍ରୟମ୍ବକେଶ୍ୱର ଏବଂ ସେମିତି ନାରୀମାନଙ୍କର ଈଶ୍ୱର ନାରୀଶ୍ୱର ଏବଂ ଛୋଟ ଛୋଟ ପିଲାମାନଙ୍କର ଈଶ୍ୱର ବାଲେଶ୍ୱର ଏବଂ ଯୋଗୀମାନଙ୍କର ଈଶ୍ୱର ଯୋଗୀଶ୍ୱର, ଦେବତା ଅସୁରମାନଙ୍କର ଈଶ୍ୱର ଦେବାସୁରେଶ୍ୱର ଏବଂ ସମସ୍ତଙ୍କର ଈଶ୍ୱର ସର୍ବେଶ୍ୱର। ଏମିତି ଶିବଙ୍କର ଅନେକ ସବୁ ଯେଉଁ ମନ୍ଦିର ରହିଛି ଏସବୁ ନାଁ ଗୁଡ଼ାରୁ କ'ଣ ଜଣାପଡ଼ୁନି କି ଶିବ ହିଁ ପରମାତ୍ମା ଅଟନ୍ତି, ଭଗବାନ ଅଟନ୍ତି? ଶିବଙ୍କର ତ ବାସ୍ତବରେ ହଜାର ନାଁ ଅଛି, ଶିବ ସହସ୍ର ନାଁ, ଶିବ ସହସ୍ର ନାମର ଉପରେ ଗୋଟେ ପୁସ୍ତିକା ବି ଉପଲବ୍ଧ ଅଟେ। ଆପଣ ଯଦି ସେ ନାଁ ଗୁଡ଼ା ପଢ଼ିବେ ଅନୁଭବ କରିପାରିବେ କି ବାସ୍ତବରେ କିଏ ଶିବଙ୍କ ସହସ୍ର ନାଁ ଭିତରେ ପ୍ରଭୁ, ଈଶ୍ୱର, ପରମାତ୍ମା, ଭଗବାନ ଏସବୁ ନାଁ ଗୁଡ଼ା ଶିବଙ୍କର ବୋଲି ବର୍ଣ୍ଣନା ହୋଇଛି। ତାହେଲେ ତ ଆମ ମନ ଭିତରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ କି ଶିବଙ୍କ ଛଡ଼ା ଅନ୍ୟ କେହି ଭଗବାନ ଅଟନ୍ତି। ସବୁଠୁ ଉଚ୍ଚ ସର୍ବୋଚ୍ଚ ଅଟନ୍ତି। ସବୁ ପ୍ରକାର ଜ୍ଞାନ ତାଙ୍କ ପାଖରେ ଅଛି ବୋଲିକି ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ଅଛି। ଯେତେବେଳେ କେହି ବି ଦୁଃଖରେ କଷ୍ଟରେ ପଡ଼ନ୍ତି ସବୁ ଶିବଙ୍କ ପାଖକୁ ଯାଆନ୍ତି। କୌଣସି ଜିନିଷର ଯେତେବେଳେ ତାଙ୍କୁ ଜଣାପଡ଼େନି ବୁଝାପଡ଼େନି ଶିବଙ୍କ ପାଖକୁ ସମାଧାନ କରିବା ପାଇଁ ଯାଆନ୍ତି ବୋଲି ବର୍ଣ୍ଣନା ଅଛି। ପୁରାଣ ଶାସ୍ତ୍ର ସବୁ ଶିବ ପାର୍ବତୀ ଉପାଖ୍ୟାନରୁ ଆରମ୍ଭ ହୋଇଛି। ତେଣୁ ଶିବ ହିଁ ବାସ୍ତବରେ ପରମାତ୍ମା ଅଟନ୍ତି ଏବଂ ଯେଉଁ ଭିନ୍ନ ଭିନ୍ନ ଧର୍ମରେ ଲୋକ ସବୁ ଭଗବାନଙ୍କୁ ମାନୁଛନ୍ତି ସେସବୁ ନାଁରୁ ବି ଆପଣ ଜାଣିବେ ସେଟା କାହା ନା। ଦେଖନ୍ତୁ ଖ୍ରୀଷ୍ଟିଆନ ଧର୍ମରେ ଭଗବାନଙ୍କୁ ସେମାନେ ଈଶ୍ୱର କହୁଛନ୍ତି। ଆପଣ ଚର୍ଚ୍ଚ ଘରରେ ଗୀର୍ଜା ଘରେ ଲେଖା ହେଇଥାଏ ଦେଖିବେ ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ ତାଙ୍କ ଏକମାତ୍ର ପୁତ୍ର ଯୀଶୁକୁ ପ୍ରେରିତ କଲେ। ସେମାନେ ଭଗବାନଙ୍କୁ ଈଶ୍ୱର କହୁଛନ୍ତି, ପରମେଶ୍ୱର କହୁଛନ୍ତି। ମୁଁ ଆପଣଙ୍କୁ କହୁଥିଲି ଶିବ ସହସ୍ର ନାଁ ଭିତରେ ଈଶ୍ୱର ଶବ୍ଦ ଶିବଙ୍କ ନାଁ ଅଟେ। ତେଣୁ ସେମାନେ ଈଶ୍ୱର କହୁଛନ୍ତି ଶିବଙ୍କୁ ଏକା କଥା, ଏବଂ ସେମାନେ କହୁଛନ୍ତି ଗଡ୍ ଇଜ୍ ଲାଇଟ୍, ଆମେ ଜ୍ୟୋତି କହୁଛୁ ଏକା କଥା। ସେମିତି ଶିଖ ଧର୍ମରେ ଦେଖନ୍ତୁ ଗୁରୁ ନାନକ ନିଜକୁ ଦାସ ବୋଲି କହିଛନ୍ତି, ନାନକ ଦାସ, ଏବଂ ପରମାତ୍ମାକୁ ଓଙ୍କାର ନିରାକାର ଅକାଳ ମୁହୂର୍ତ୍ତ ଅଜୋନୀ କହିଯାଇଛନ୍ତି। ତ ଓଙ୍କାର ଶବ୍ଦ ଓଙ୍କାରେଶ୍ୱର କା ନା, ଶିବଙ୍କର ନା। ଏବଂ ଗୁରୁ ଗୋବିନ୍ଦ ସିଂ ଶିଖମାନଙ୍କର ଯିଏ ଅନ୍ତିମ ଗୁରୁ ଥିଲେ ସେ ଶିବଙ୍କର ତ ଏତେ ସବୁ ମହିମା ଏତେ ସବୁ ଭଜନ କରିକି ଲେଖି ଯାଇଛନ୍ତି, ଦୋ ଶିବ ବରଦାନ ମୋହେ ଏମିତି ଲେଖିଛନ୍ତି ଗ୍ରନ୍ଥରେ, ସେମାନେ ସେସବୁ ଉଚ୍ଚାରଣ କରୁଛନ୍ତି ପଢୁଛନ୍ତି। ଶିଖ ଧର୍ମରେ ବି ଶିବଙ୍କୁ ପରମାତ୍ମା ମାନେ ମାନି ଦିଆହେଇଛି, କିନ୍ତୁ ଓଙ୍କାର ଅଜୋନୀ ଅକାଳ ଏସବୁ ଯୋଉ ନାଁ ରେଖା ହେଇଛି ଶିବଙ୍କୁ ହିଁ ତ ମହାକାଳ କୁହାଯାଏ। ଶିବ ହିଁ ତ ଜୋନି ଜନ୍ମା ନୁହନ୍ତି, ଅଜନ୍ମା ଅଟନ୍ତି। କିନ୍ତୁ ଯେତେବେଳେ ଭିନ୍ନ ଭିନ୍ନ ନାଁ ରଖି ଦିଆହେଇଛି ତେଣୁ ମଣିଷ ଆଜି କନଫ୍ୟୁଜ୍ ହେଇଯାଇଛନ୍ତି। ସେମିତି ଦେଖନ୍ତୁ ବୁଦ୍ଧ ଧର୍ମରେ ବି ଗୋଟେ ଛୋଟ ଲାଲ ମୁଗୁନି ପଥର, ଲାଲ ପଥରରେ ସେମାନେ ଗୋଟେ ଶିବଲିଙ୍ଗ ଆକୃତିର ଗୋଟେ ଷ୍ଟେଣ୍ଡ ଉପରେ, 3 ଫୁଟ ହାଇଟ୍ର ଷ୍ଟେଣ୍ଡ ଉପରେ ରଖିକି ଧ୍ୟାନ କରୁଛନ୍ତି। ସେଇ ପଥରର ନାଁ ରଖିଛନ୍ତି ଚିନ୍ କୁନ୍ ସେକି, ତା ଅର୍ଥ ହେଉଛି ଶାନ୍ତିଦାତାଙ୍କର ଚିହ୍ନ। ଏବଂ ଶିବ ହିଁ ତ ବାସ୍ତବରେ ଶାନ୍ତିଦାତା। ଶିବଙ୍କୁ ଆମେ କ'ଣ କହିଥାଉ, ଶମ୍ଭୁ, ଶମ୍ଭୁରୀ ସ ପଶୁପତି ଶିବ ସୁଳିନ୍ ମହେଶ୍ୱର ଶଙ୍କର ସର୍ବ ଈଶାନ ଗିରିଶ ଗିରିଶ ମୃଢ଼, ଏମିତି ଅନେକ ଅମରକୋଷରେ ଆମେ ପଢୁଥିଲେ ଅନେକ ସବୁ ନାଁ ସବୁ ଶିବଙ୍କର ଅଛି। ଶାନ୍ତିଦାତା ବାସ୍ତବରେ ଶିବ ଅଟନ୍ତି, ଶିବଙ୍କ ନାଁ ପରା ଶମ୍ଭୁ। ଶମ୍ଭୁ ଶବ୍ଦର ଅର୍ଥ କ'ଣ, ଶମ୍ଭୁ, ଶମ୍ ଶବ୍ଦର ଅର୍ଥ ହେଉଛି ଶାନ୍ତି, ଭୂ ମାନେ ହେଉଛି ଦାତା। ତେଣୁ ଶିବଙ୍କୁ ହିଁ ଶମ୍ଭୁ କୁହାଯାଏ, ସେମାନେ ଚିନ୍କନ୍ ଶିଖି କହିଥିଲେ ଏକା କଥା। ଏବଂ ମୁସଲମାନ ଧର୍ମରେ ସେମାନେ କହୁଛନ୍ତି ଅଲ୍ଲା, ଅଲ୍ଲା ଶବ୍ଦର ଅର୍ଥ କ'ଣ, ମୁଁ ଭାବୁଛି ଆପଣ ହଜାର ହଜାରକୁ ପଚାରିଲା ପରେ ଜଣେ କେହି ବି କହିପାରିବ ମୋତେ ବିଶ୍ୱାସ ଲାଗୁନି। ଆଜି ଆମେ ସମସ୍ତେ ନିଜ ଧର୍ମକର୍ମ ଭୁଲି ସାରିଛେ, ସବୁ ଧର୍ମର ବାସ୍ତବିକ ତମ ପ୍ରଧାନ ସ୍ଥିତି ଆସିଯାଇଛି। ଆଲ୍ଲା ଶବ୍ଦର ବାସ୍ତବିକ 3 ଅର୍ଥ ରହିଛି, ଆଲ୍ଲା ଅର୍ଥାତ୍ ସର୍ବଶ୍ରେଷ୍ଠ, ଦୁନିଆରେ ସର୍ବଶ୍ରେଷ୍ଠ ଭଗବାନ ଅଟନ୍ତି। ଏବଂ ଆଲ୍ଲା ଶବ୍ଦର ଅର୍ଥ ଦ୍ୱିତୀୟ ଅର୍ଥ ହେଉଛି ମା, ଯେହେତୁ ଭଗବାନଙ୍କ ପାଖରେ ମାତୃତୁଲ୍ୟ ମାତୃବତ୍ ସ୍ନେହ ମମତା ଦୟା କରୁଣା ଆଦି ଗୁଣ ବି ଥାଏ, ତ ପିତାତୁଲ୍ୟ ଗୁଣ ବି ଥାଏ, ତେଣୁ ତାଙ୍କୁ ଶିବଙ୍କୁ ତୁମେବ ମାତା ଚ ପିତା ଆମେ କହିଥାଉ। ଏବଂ ଭାରତବର୍ଷରେ ଶିବଙ୍କୁ ଅର୍ଦ୍ଧନାରୀଶ୍ୱର ରୂପରେ ଦକ୍ଷିଣ ଭାରତରେ ଚିତ୍ର ରୂପରେ ଚିତ୍ରିତ କରି ଦିଆହେଇଛି, ଆଧା ମେଲ୍ ଆଧା ଫିମେଲ୍ ରୂପରେ, ଯେହେତୁ ଉଭୟ ମା ବାପାଙ୍କର ଗୁଣ ତାଙ୍କ ପାଖରେ ସମାହିତ ହୋଇକି ରହିଛି। ଏବଂ ସେମାନେ ସବୁ ଆଲ୍ଲା ଅର୍ଥାତ୍ ମା କହୁଛନ୍ତି ଏକା କଥା। ଏବଂ ଆଲ୍ଲା ଶବ୍ଦର ତୃତୀୟ ଅର୍ଥ ହେଉଛି କ୍ରିଏଟର, ରଚୟିତା। ଏବଂ ଶିବ ହିଁ ବାସ୍ତବରେ ସେଲ୍ଫ କ୍ରିଏଟର, ସ୍ୱୟଂଭୁ କୁହାଯାଏ ଶିବଙ୍କୁ, ଏବଂ ଏ ବିଶ୍ୱର ବାସ୍ତବରେ ସେ ରଚୟିତା ଅଟନ୍ତି। ତେଣୁ ଶିବଙ୍କ ବିଷୟରେ ଭକ୍ତ ସବୁ ପ୍ରାର୍ଥନା କରିଯାଇଛନ୍ତି, ଭଜନ କରିଯାଇଛନ୍ତି କି ଭୋଲେ ନାଥ ସେ ନିରାଲା କୋଇ ନାହିଁ, ଗୌରୀ ନାଥ ସେ ନିରାଲା କୋଇ ନାହିଁ। ତେଣୁ ଶିବ ହିଁ ବାସ୍ତବରେ ରଚୟିତା ଅଟନ୍ତି। ତେଣୁ ସେମାନେ ଆଲ୍ଲା କହିଦେଇଛନ୍ତି ଏକା କଥା। ଏବଂ ଆମେ ଯଦି ଆମ ଭାରତବର୍ଷର ଇତିହାସ ପଢ଼ିବା ବା ବିଶ୍ୱର ଇତିହାସ ପଢ଼ିବା, ସବୁଠୁ ପ୍ରାଚୀନ ହେଉଛନ୍ତି ଶିବ, ପୁରାତନ। ଶିବଙ୍କ ନାଁ ପୁରାତନ ବୋଲି ଲେଖାହେଇଛି। ଏବଂ ଶିବ ହେଉଛନ୍ତି ବାସ୍ତବରେ କାମାରୀ, କାମାନଳକୁ ଭସ୍ମ କରିଦେବା ବାଲା। ଅକ୍ରୋଧ, ତାଙ୍କ ପାଖରେ କ୍ରୋଧର ଚିହ୍ନ ବର୍ଣ୍ଣ ନାହିଁ। ନିର୍ଲୋଭ, କିଛି ଲୋଭ ନାହିଁ। ନିର୍ମମ, ତାଙ୍କ ପାଖରେ ମୋହ ନାହିଁ। ନିରହଙ୍କାର, କୌଣସି ଅହଙ୍କାର ନାହିଁ। ନିରୁପଦ୍ରବ, କୌଣସି ଉପଦ୍ରବ କରନ୍ତି ନାହିଁ। ନିଷ୍ପାପ, ତାଙ୍କ ପାଖରେ ପାପ ନାହିଁ। ତେଣୁ ସେ ହିଁ ଆମକୁ ଏ ଭବସାଗରର କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଆଦିରୁ ମୁକ୍ତ କରିଦେଇପାରିବେ। ସେ ହିଁ ସର୍ବପାପ ହର ହର ଅଟନ୍ତି। ତେଣୁ ପରମାତ୍ମା ନିଜେ ହିଁ ନିଜର ଶୁଭ ନାଁ କହୁଛନ୍ତି, ହେ ସନ୍ତାନମାନେ, ମୋ ନାଁ ହେଉଛି ଶିବ, ତମେ ଏହି ନାଁରେ ହିଁ ମୋତେ ସ୍ମରଣ କଲେ ତମେ ସବୁ ପାପରୁ ମୁକ୍ତ ହୋଇଯିବ। ଏବଂ ଦୁଃଖର ବିଷୟ, ଆଜି ଆମେ ଭିନ୍ନ ଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ନାଁରେ ଭଗବାନଙ୍କୁ ଡାକୁଥିବାରୁ ଆମ ନିଜ ନିଜ ଭିତରେ ଆମେ ଲଢ଼େଇ ଝଗଡ଼ା କରୁଛେ, ଦୁଃଖରେ ଅଶାନ୍ତିରେ ଆମେ ଷଢ଼ୁଛେ। ଯେମିତି ଆଉ ଗୋଟେ ଉଦାହରଣ ଦେଇକି କହୁଥିଲି କି କିଏ ଜଣେ ପାଣି ଗ୍ଲାସ୍ଟିଏ ଆଣିକି କହେ ଏଟା କ'ଣ, ଜଣେ କହିବ ଏଟା ୱାଟର, ଆଉ ଜଣେ କହିବ ନା ନା ଏଟା ୱାଟର ନାହିଁ ପାଣି, ଆଉ ଜଣେ କହିବ ନା ନା ଏଟା ପାଣି ନୁହେଁ ଜଳ, ଆଉ ଜଣେ କହିବ ନା ନା ଏଟା ଜଳ ନୁହେଁ ନୀର। ଆମେ ଯଦି ନିଜ ଭିତରେ ଝଗଡ଼ା କରେ ଆମର ହିଁ ମୂର୍ଖାମୀ ବୋକାମୀ। ସେମିତି ପରମାତ୍ମାଙ୍କୁ ଯେହେତୁ ସେ ଏକ ଅଟନ୍ତି, ସମଗ୍ର ବିଶ୍ୱରେ ସମସ୍ତେ ଆମେ ମାନୁଛୁ ପରମାତ୍ମା ଏକ, ପରମାତ୍ମା ସତ୍ୟ, ଏବଂ ପରମାତ୍ମା ଆମର ପିତା ଅଟନ୍ତି। ତେଣୁ ଭଗବାନ ଯଦି ଏକ, ତାଙ୍କର ପରିଚୟ ବି ଏକ ହେବା ଦରକାର। ସେ ଯଦି ସତ୍ୟ, ଅପରିବର୍ତ୍ତନୀୟ, ତାଙ୍କ ପରିଚୟ ଏକ ହେବା ଦରକାର। ତେଣୁ ପରମାତ୍ମାଙ୍କୁ ଜାଣିକି ତାଙ୍କ ଶୁଭ ନାଁକୁ ଯଦି ଆମେ ସମସ୍ତେ ସମଗ୍ର ବିଶ୍ୱରେ ସେ ଶିବ ନାଁରେ ଯଦି ମାନିବା, ତାହେଲେ ବିଶ୍ୱ ଏକତା ପୁଣି ଥରେ ସମ୍ଭବ ହେବ। ଠିକ୍ ଅଛି, ଓକେ।